ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପରେ ସଂସଦରେ ଗୃହୀତ ହେଲା ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ। କେନ୍ଦ୍ର ସରକାର ଗରିବଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କହିଲେ ପ୍ରଧାନମନ୍ତ୍ରୀ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ମତଗ୍ରହଣ। ମୋବାଇଲ୍ ଏବଂ ବୈଦ୍ୟୁତିକ ଉପକରଣ ପ୍ରସ୍ତୁତି କ୍ଷେତ୍ର ଯଥେଷ୍ଟ ଅଗ୍ରଗତି କରିଛି, ସୂଚନା ଦେଲେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ। ଚାରିଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଲେ 79ତମ ଜାତିସଂଘ ସାଧାରଣ ପରିଷଦ ବୈଠକର ସଭାପତି ଏବଂ ସ୍ଥାୟୀ ଅଭିବୃଦ୍ଧି ପାଇଁ ମୁଦ୍ରାସ୍ଫୀତି ଉପରେ ନିୟନ୍ତ୍ରଣ ରଖିବାକୁ ଆହ୍ୱାନ ଦେଲେ ଅର୍ଥ ସଚିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କେନ୍ଦ୍ର ସରକାର ଗରିବଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାଦ୍ୱାରା 25 କୋଟି ଲୋକ ଦାରିଦ୍ର୍ୟ ସୀମାରେଖାରୁ ଉର୍ଦ୍ଧ୍ୱକୁ ଉଠିପାରିଛନ୍ତି। ସରକାରଙ୍କ ପ୍ରତିବଦ୍ଧତା, ନିଷ୍ଠା ଏବଂ କଠିନ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବର ଉତ୍ତରରେ ସଂସଦରେ ଆଜି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଗରିବ ଲୋକଙ୍କୁ 4 କୋଟି ଆବାସ ଯୋଗାଇ ଦିଆଯାଇଛି। ସମଗ୍ର ଦେଶରେ 12 କୋଟି ଶୌଚାଳୟ ନିର୍ମାଣ କରାଯାଇଛି। ଏହାଦ୍ୱାରା ସାଧାରଣ ଜନତା ବିଶେଷ କରି ମହିଳାଙ୍କ ଜୀବନଶୈଳୀ ଅଧିକ ସହଜ ହୋଇପାରିଛି। ଜଳଜୀବନ ମିଶନ ଅଧୀନରେ 12 କୋଟିରୁ ଅଧିକ ପାଇପ୍ ଯୋଗେ ଜଳଯୋଗାଣ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଜଳବାହିତ ରୋଗର ପ୍ରଭାବକୁ ଯଥେଷ୍ଟ ପରିମାଣରେ ପ୍ରତିହତ କରାଯାଇପାରିଛି। ବିଭିନ୍ନ କ୍ଷେତ୍ର ପାଇଁ ବଜେଟ୍ରେ ଯଥେଷ୍ଟ ପରିମାଣର ବ୍ୟୟବରାଦ କରାଯାଇଛି ଏବଂ ଏହା 11,21,000 କୋଟି ଟଙ୍କାକୁ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶାସନରେ ସ୍ୱଚ୍ଛତା ଆଣିବା ସହିତ ସଞ୍ଚୟ କ୍ଷେତ୍ର ମଧ୍ୟ ତ୍ୱରାନ୍ୱିତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଟିକସ ସୀମା ବୃଦ୍ଧି ମଧ୍ୟବର୍ଗଙ୍କୁ ପ୍ରୋତ୍ସାହନ ପ୍ରଦାନ କରିଛି। ଏହାଦ୍ୱାରା 10 ବର୍ଷ ମଧ୍ୟରେ ସଞ୍ଚୟ ମଧ୍ୟ ବୃଦ୍ଧି ପାଇଥିବା ସେ କହିଛନ୍ତି। ଆସନ୍ତା ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ବଜେଟ୍ରେ ଆୟକର ରିହାତି ମଧ୍ୟବିତ୍ତଙ୍କ ଆର୍ଥିକ ସ୍ଥିତିକୁ ଅଧିକ ଦୃଢ଼ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ସରକାରଙ୍କ ପଦକ୍ଷେପ ଦ୍ୱାରା ଦେଶରେ ନିଯୁକ୍ତି କ୍ଷେତ୍ର ମଧ୍ୟ ତ୍ୱରାନ୍ୱିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ସମ୍ଭିଧାନର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ପୂରଣ ପାଇଁ ସରକାର ସର୍ବଦା ପ୍ରୟାସ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଧାରା 370 ଉଚ୍ଛେଦ ଉପରେ ସେ ଉଲ୍ଲେଖ କରିବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି ଜାମ୍ମୁ କାଶ୍ମୀର ଏବଂ ଲଦାଖବାସୀଙ୍କୁ ନ୍ୟାୟ ପ୍ରଦାନ କରାଯାଇଛି। ମହିଳାଙ୍କର ସଶକ୍ତିକରଣ କ୍ଷେତ୍ରରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ଦେଶରେ 3 କୋଟିରୁ ଉର୍ଦ୍ଧ୍ୱ ଲକ୍ଷ୍ୟପତି ଦିଦି ସୃଷ୍ଟି ହୋଇପାରିଛି ବୋଲି ସେ କହିଛନ୍ତି। କୃଷି ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ପ୍ରେରଣାଦାୟକ ଏବଂ ବିକଶିତ ଭାରତ ପ୍ରୟାସକୁ ଅଧିକ ଶକ୍ତି ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପରେ ମୌଖିକ ଭୋଟ୍ରେ ଧନ୍ୟବାଦ ପ୍ରସ୍ତାବ ସଂସଦରେ ଗୃହୀତ ହୋଇଥିଲା। 70 ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ମତଗ୍ରହଣ କରାଯିବ। 7:30ରୁ 6:00 ପର୍ଯ୍ୟନ୍ତ ମତଦାନ ହେବ। 1,56,00,000 ଅଧିକ ଭୋଟର 699 ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ। 8 ତାରିଖ ଶନିବାର ଦିନ ଭୋଟ୍ଗଣତି ସହ ଫଳାଫଳ ଘୋଷଣା କରାଯିବ। ମତଗ୍ରହଣ ପାଇଁ 1,80,000 ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ନିର୍ବାଚନ ପ୍ରକ୍ରିୟା ଚାଲିଥିବା ସମୟରେ 220 କୋଟି ଟଙ୍କାରୁ ଅଧିକ ମୂଲ୍ୟର ନଗଦ ଟଙ୍କା, ନିଶାଦ୍ରବ୍ୟ, ମାଗଣା ସାମଗ୍ରୀ ଏବଂ ମୂଲ୍ୟବାନ ଧାତୁ ଜବତ କରାଯାଇଥିବା ବେଳେ ଏଥିରେ 88 କୋଟି ଟଙ୍କାର ଔଷଧ ଏବଂ 81 କୋଟି ଟଙ୍କାର ମୂଲ୍ୟବାନ ଧାତୁ ରହିଛି। ଆଦର୍ଶ ଆଚରଣବିଧି ଲାଗୁ ହେବା ପରଠାରୁ ସି ଭିଜିଲ୍ ଆପ୍ ଜରିଆରେ 7,499 ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ 7,467 ମାମଲାର ସମାଧାନ ହୋଇଥିବା ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା କାଲକାଜୀ ବିଧାନସଭା ନିର୍ବାଚନ ମଣ୍ଡଳୀର ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଆତିଶୀଙ୍କ ବିରୁଦ୍ଧରେ ଦିଲ୍ଲୀ ପୁଲିସ୍ ଆଜି ଏକ ମାମଲା ରୁଜୁ କରିଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗରେ ଗୋବିନ୍ଦପୁର ଥାନାରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଆତିଶୀ କହିଛନ୍ତି ବିଜେପି ପ୍ରାର୍ଥୀ ରମେଶ ବିଧୁରୀ କାଲକାଜୀ ନିର୍ବାଚନ ମଣ୍ଡଳୀର ବସ୍ତି ଅଞ୍ଚଳରେ ଭୋଟରଙ୍କୁ ଧମକ ଦେଉଥିବା ଖବର ପାଇ ସେ ସେଠାକୁ ଗସ୍ତରେ ଯାଇଥିଲେ। ମୋବାଇଲ୍ ଏବଂ ବୈଦ୍ୟୁତିକ ଉପକରଣ ପ୍ରସ୍ତୁତି କ୍ଷେତ୍ର ଗତ 10 ବର୍ଷ ମଧ୍ୟରେ ଯଥେଷ୍ଟ ଅଗ୍ରଗତି କରିଛି ବୋଲି ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ଦେଶରେ ଏବେ 300ରୁ ଉର୍ଦ୍ଧ୍ୱ ମୋବାଇଲ୍ ନିର୍ମାଣକାରୀ ସଂସ୍ଥା କାର୍ଯ୍ୟ କରୁଛି। 2014 ମସିହାରେ ଏହା 2ଟିରେ ସୀମିତ ଥିଲା। ସେହିଭଳି ଦେଶରେ ମୋବାଇଲ୍ ନିର୍ମାଣ ଆର୍ଥିକ କ୍ଷେତ୍ର 2014 ମସିହାରେ ଥିବା 18,900 କୋଟି ଟଙ୍କାରୁ ବୃଦ୍ଧି ପାଇ ଗତ ଆର୍ଥିକ ବର୍ଷରେ 4,22,000 କୋଟି ଟଙ୍କାରେ ପହଞ୍ଚିଥିଲା। ସେହିଭଳି ଏ କ୍ଷେତ୍ରରେ ରପ୍ତାନୀ ମଧ୍ୟ 1,29,000 କୋଟିକୁ ବୃଦ୍ଧି ପାଇଛି ବୋଲି ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦେଶର ମୋବାଇଲ୍ ନିର୍ମାଣ କ୍ଷେତ୍ର 12 ଲକ୍ଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ଗତ 10 ବର୍ଷ ମଧ୍ୟରେ ସୃଷ୍ଟି କରିପାରିଛି। ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଦେଶର ଆତ୍ମନିର୍ଭରତା, ଉତ୍ପାଦନ ଏବଂ ନିଯୁକ୍ତି କ୍ଷେତ୍ରକୁ ତ୍ୱରାନ୍ୱିତ କରିଛି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 79ତମ ଜାତିସଂଘ ସାଧାରଣ ପରିଷଦ ବୈଠକର ସଭାପତି ଫିଲେମାନ୍ ୟାଙ୍ଗ ଆଜିଠାରୁ 4ଦିନିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀଠାରେ ପହଞ୍ଚିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଶ୍ରୀ ୟାଙ୍ଗ ହେଉଛନ୍ତି କାମେରୁନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ। ଗତ ସେପ୍ଟେମ୍ବର 10 ତାରିଖରେ ଶ୍ରୀ ୟାଙ୍ଗ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କରି ସଭାପତିତ୍ୱ କାଳରେ ଭବିଷ୍ୟତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାତିସଂଘ ପକ୍ଷରୁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଗସ୍ତ ଅବସରରେ ଶ୍ରୀ ୟାଙ୍ଗ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଜୟଶଙ୍କରଙ୍କ ସହ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ନେଇ ଆଲୋଚନା କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ମଧ୍ୟ ସେ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ଅବସରରେ ଶ୍ରୀ ୟାଙ୍ଗ ବାଙ୍ଗାଲୁରୁ ଗସ୍ତରେ ମଧ୍ୟ ଯିବେ। ରୁଷ ଖୁବ୍ ଶୀଘ୍ର ବେଲାରୁଷରେ ଓର୍ସେନି କ୍ଷେପଣାସ୍ତ୍ର ମୁତୟନ କରିବ। ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ଏହି ପଦକ୍ଷେପ ଗ୍ରହଣ କରାଯିବ ବୋଲି ରୁଷ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି। ମନ୍ତ୍ରଣାଳୟର ଅଧିକାରୀ ଆଲେକ୍ସି ପୋଲିସ୍ଚୁକ୍ଙ୍କ ଉକ୍ତିକୁ ଉଦ୍ଧାର କରି ସମ୍ବାଦ ସରବରାହ ସଂସ୍ଥା ତାସ୍ କହିଛି, ଦୁଇ ଦେଶ ସାଧାରଣ ପ୍ରତିରକ୍ଷା କ୍ଷେତ୍ରକୁ ସୁରକ୍ଷା ପ୍ରଦାନ କରିବାକୁ ରୁଷ ଆବଶ୍ୟକ ସହାୟତା ପ୍ରଦାନ କରିବ। ବେଲାରୁଷ ପୂର୍ବରୁ ଏକ ଯୁଗ୍ମ ଆଞ୍ଚଳିକ ବାହିନୀ ଗୋଷ୍ଠୀ, ଆଧୁନିକ ରୁଷୀୟ ପ୍ରତିରକ୍ଷା ବ୍ୟବସ୍ଥା ଏବଂ ଅଣରଣନୈତିକ ପରମାଣୁ ଅସ୍ତ୍ର ନିଜ ସପକ୍ଷରେ ରଖିସାରିଥିବା ଜଣାପଡ଼ିଛି। ବେଲାରୁଷ ରାଷ୍ଟ୍ରପତି ଆଲେକ୍ଜାଣ୍ଡର ଲୁକାସେଙ୍କେ ରୁଷର ଓର୍ସେନିକ୍ ହାଇପରସୋନିକ୍ କ୍ଷେପଣାସ୍ତ୍ର ବେଲାରୁଷରେ ମୁତୟନ ହେବା ନେଇ ଗତ ମାସରେ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ କହିଛନ୍ତି, ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ କୌଣସି ସମ୍ଭାବ୍ୟ ଶାନ୍ତି ଚୁକ୍ତି ଉଭୟ ଦେଶର ଦୀର୍ଘମିଆଦୀ ନିରାପତ୍ତାକୁ ସୁନିଶ୍ଚିତ କରିବ। ଭବିଷ୍ୟତରେ ଯେକୌଣସି ମହାମାରୀର ମୁକାବିଲା ପାଇଁ ଦେଶର ସ୍ୱାସ୍ଥ୍ୟକ୍ଷେତ୍ର ସୁଦୃଢ଼ ରହିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି। ରାଜ୍ୟସଭାରେ ଆଜି ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, କୌଣସି ପ୍ରକାର ମହାମାରୀ ପରିସ୍ଥିତି ଉପରେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ତୀକ୍ଷ୍ଣ ନଜର ରଖିଛି। ରୋଗର ନମୁନା ପରୀକ୍ଷଣ ପାଇଁ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ପୁନେଠାରେ ବିଶ୍ୱସ୍ତରୀୟ ଜାତୀୟ ଭାଇରୋଲୋଜି ସଂସ୍ଥାନ ଏବଂ ତାମିଲନାଡୁରେ 2ଟି ବାୟୋସେଫ୍ଟି ଲେବଲ୍ 3 ପରୀକ୍ଷାଗାର ରହିଛି। ଏଥିସହ ଦେଶରେ 150ଟି ଗବେଷଣା ପରୀକ୍ଷାଗାର ରହିଛି ବୋଲି ଶ୍ରୀ ନଡ୍ଡା ଗୃହରେ ସୂଚନା ଦେଇଛନ୍ତି। କେତେକ ଭାଇରୋଲୋଜି ପରୀକ୍ଷାଗାରକୁ ବିଏସ୍ଏଲ୍ ଲେବଲ୍ 3 ପର୍ଯ୍ୟାୟକୁ ଉନ୍ନୀତ କରିବା ଲାଗି ସରକାର ପଦକ୍ଷେପ ନେଇଛନ୍ତି। ଭବିଷ୍ୟତ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ନାଗପୁରଠାରେ 1,200 କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ବିଷାଣୁ ଯୁଦ୍ଧ ଅଭ୍ୟାସ ଶୀର୍ଷକ ମକ୍ଡ୍ରିଲ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। ପିଏମ୍ କିଷାନ ଯୋଜନା ଅଧୀନରେ ସରକାର କୃଷିଜୀବୀଙ୍କୁ 3,00,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରିଛନ୍ତି। ଲୋକସଭାରେ ଆଜି ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ରାମନାଥ ଠାକୁର ଏହି ସୂଚନା ଦେଇଛନ୍ତି। ତେବେ ପିଏମ୍ କିଷାନ ଯୋଜନା ଅଧୀନରେ ଅର୍ଥରାଶି ବୃଦ୍ଧି ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ସେ ଗୃହରେ ସ୍ୱଷ୍ଟ କରିଛନ୍ତି। ସ୍ଥାୟୀ ଅଭିବୃଦ୍ଧି ପାଇଁ ମୁଦ୍ରାସ୍କୀତି ଉପରେ ନିୟନ୍ତ୍ରଣ ରଖିବାକୁ ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଆସୋଚମ୍ ପକ୍ଷରୁ ବଜେଟ୍ରେ ଟିକସ ସମ୍ବନ୍ଧୀୟ ପ୍ରସ୍ତାବଗୁଡ଼ିକ ନେଇ ଆୟୋଜିତ ଆଲୋଚନାଚକ୍ରରେ ଯୋଗଦେଇ ଶ୍ରୀ ପାଣ୍ଡେ ଏହା କହିଛନ୍ତି, ଆସନ୍ତା ଆର୍ଥିକ ବର୍ଷ ପାଇଁ ସଂସଦରେ ଉପସ୍ଥାପିତ ବଜେଟ୍ ଅଭିବୃଦ୍ଧିକୁ ପ୍ରୋହାହନ ପ୍ରଦାନ କରୁଛି ଏବଂ ଏହାଦ୍ୱାରା ସାଧାରଣ ଜନତା ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି। ପ୍ରତ୍ୟେକ କ୍ଷେତ୍ରକୁ ଭିନ୍ନ ଭିନ୍ନ ମାନଦଣ୍ଡ ଆଧାରରେ ବଜେଟ୍ରେ ସନ୍ତୁଳିତ ବ୍ୟବସ୍ଥା କରାଯାଇଛି। ଆର୍ଥିକ କ୍ଷେତ୍ର ଏବଂ ମୁଦ୍ରାନୀତି ମିଳିତ ଭାବେ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ବଜେଟ୍ରେ ଘୋଷଣା କରାଯାଇଥିବା ଭାରତ ଟ୍ରେଡ୍ ନେଟ୍ ବ୍ୟାଙ୍କ, ରପ୍ତାନୀ କ୍ଷେତ୍ର, ସୀମାଶୁଳ୍କ ଆଦିକୁ ନେଇ ଏକ ସମ୍ବନ୍ଧିତ ଡିଜିଟାଲ୍ ପ୍ଲାଟଫର୍ମ ସହ ସମ୍ପୃକ୍ତ କରିବ ବୋଲି ଅର୍ଥ ସଚିବ କହିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପରେ ସଂସଦରେ ଗୃହୀତ ହେଲା ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ। କେନ୍ଦ୍ର ସରକାର ଗରିବଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କହିଲେ ପ୍ରଧାନମନ୍ତ୍ରୀ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ମତଗ୍ରହଣ। ମୋବାଇଲ୍ ଏବଂ ବୈଦ୍ୟୁତିକ ଉପକରଣ ପ୍ରସ୍ତୁତି କ୍ଷେତ୍ର ଯଥେଷ୍ଟ ଅଗ୍ରଗତି କରିଛି, ସୂଚନା ଦେଲେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ। ଚାରିଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଲେ 79ତମ ଜାତିସଂଘ ସାଧାରଣ ପରିଷଦ ବୈଠକର ସଭାପତି ଏବଂ ସ୍ଥାୟୀ ଅଭିବୃଦ୍ଧି ପାଇଁ ମୁଦ୍ରାସ୍ଫୀତି ଉପରେ ନିୟନ୍ତ୍ରଣ ରଖିବାକୁ ଆହ୍ୱାନ ଦେଲେ ଅର୍ଥ ସଚିବ। ସମ୍ବାଦ ଶେଷ ହେଲା।